आकाशवाणी ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କଲେ ନରେନ୍ଦ୍ର ମୋଦି। ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ 30 ଜଣ କ୍ୟାବିନେଟ୍, 36 ଜଣ ରାଷ୍ଟ୍ରମନ୍ତ୍ରୀ ଓ 5 ଜଣ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ। ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବ ଆସନ୍ତା ବୁଧବାର ଦିନ ଅନୁଷ୍ଠିତ ହେବ। ଆଜି ପାଳିତ ହେଉଛି ଆନ୍ତର୍ଜାତିକ ଅଭିଲେଖାଗାର ଦିବସ। ଗୁରୁବାରଠାରୁ ଆରମ୍ଭ ହୋଇଥିବା 4 ଦିନ ବ୍ୟାପୀ ୟୁରୋପୀୟ ସଂଘୀୟ ସଂସଦ ନିର୍ବାଚନରେ ଆଜି ଶେଷ ଦିନରେ ଜାରି ରହିଛି ମତଦାନ ଏବଂ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ରେ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ଜାରି ରହିଛି। କ୍ରମାଗତ ଭାବେ ତୃତୀୟ ଥର ପାଇଁ ଏନ୍ଡିଏର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ମୋଦିଙ୍କ ସମେତ କ୍ୟାବିନେଟ୍ ମନ୍ତ୍ରୀ ପରିଷଦର ନୂତନ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସେମାନଙ୍କ ମଧ୍ୟରେ 30 ଜଣ କ୍ୟାବିନେଟ୍ ପାହ୍ୟା, 36 ଜଣ ରାଷ୍ଟ୍ରମନ୍ତ୍ରୀ ଏବଂ 5 ଜଣ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କ୍ୟାବିନେଟ୍ ପାହ୍ୟାରେ ରାଜନାଥ ସିଂହ, ଅମିତ ଶାହା, ନୀତିନ ଗଡ଼କରୀ, ଜେପି ନଡ୍ଡା, ଶିବରାଜ ସିଂ ଚୌହାନ, ନିର୍ମଳା ସୀତାରମଣ, ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର, ମନୋହର ଲାଲ, ଏଚ୍ଡି କୁମାରସ୍ୱାମୀ, ପୀୟୁଷ ଗୋଏଲ ରହିଛନ୍ତି। ସେହିପରି ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପୁନର୍ବାର କ୍ୟାବିନେଟ୍ରେ ସ୍ଥାନ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିତନ ରାମ ମାଂଝୀ, ରାଜୀବ ରଞ୍ଜନ ସିଂ, ସର୍ବାନନ୍ଦ ସୋନୱାଲ, ଡକ୍ଟର ବୀରେନ୍ଦ୍ର କୁମାର, କେ ରାମମୋହନ ନାଇଡୁ, ପ୍ରହଲ୍ଲାଦ ଯୋଶୀ, ଗିରିରାଜ ସିଂ, ଭୂପେନ୍ଦ୍ର ଯାଦବ, ଗଜେନ୍ଦ୍ର ସିଂ ଶେଖାବଟ, ଅନ୍ନପୂର୍ଣ୍ଣା ଦେବୀ, କିରଣ ରିଜିଜୁ, ହରଦୀପ ସିଂ ପୁରୀ, ଡକ୍ଟର ମନସୁଖ ମାଣ୍ଡବ୍ୟ, ଜି କିଶନ ରେଡ୍ଡୀ, ଚିରାଗ ପାଶ୍ୱାନ, ସିଆର୍ ପାଟିଲ ପ୍ରମୁଖ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ପରେ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପଡ଼ୋଶୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ସେସେଲ୍ସର ଉପରାଷ୍ଟ୍ରପତି ଅହମ୍ମଦ ଆଫିଫ୍, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ପ୍ରଚଣ୍ଡ, ମାଲଦୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ, ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବୀତ କୁମାର ଜଗନ୍ନାଥ ଏବଂ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଂ ଟୋବ୍ଗେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଆମ ସମ୍ଭାଦଦାତା କହିଛନ୍ତି, ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ଏହି ନେତାଙ୍କ ଆଗମନ ପଡ଼ୋଶୀ ପ୍ରଥମେ ନୀତି ଏବଂ ସମସ୍ତଙ୍କ ପାଇଁ ସୁରକ୍ଷା ଓ ଅଭିବୃଦ୍ଧିକୁ ଭାରତ ପ୍ରାଥମିକତା ଦେଇଆସୁଥିବାର ପ୍ରମାଣ। ଓଡ଼ିଶାରେ ଆସନ୍ତା 12 ତାରିଖ ବୁଧବାର ଦିନ ନୂଆ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ସୂଚନା ଦେଇ ବିଜେପିର ମୁଖପାତ୍ର ଯତୀନ ମହାନ୍ତି କହିଛନ୍ତି, ବିଜେପି ସଂସଦୀୟ ବୋର୍ଡ ନୂଆ ମୁଖ୍ୟମନ୍ତ୍ରୀଙ୍କର ଚୟନ ନେଇ ଚୂଡ଼ାନ୍ତ ନିଷ୍ପଭି ଗ୍ରହଣ କରିବ। 11 ତାରିଖରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ରାଜ୍ୟପାଳ ରଘୁବର ଦାସ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଶପଥପାଠ କରାଇବେ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସିକିମ୍ର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଆସନ୍ତାକାଲି ଅପରାହ୍ନ 4ଟାରେ ଗ୍ୟାଙ୍ଗଟକ୍ର ପାଲଜୋର ଷ୍ଟାଡିୟମରେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚାର ମୁଖ୍ୟ ଶ୍ରୀ ତମାଙ୍ଗ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସୂଚନାଯୋଗ୍ୟ ଶ୍ରୀ ତମାଙ୍ଗଙ୍କ ନେତୃତ୍ୱାଧୀନ ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ସିକିମ୍ ବିଧାନସଭାର ମୋଟ 32ଟି ଆସନ ମଧ୍ୟରୁ 31ଟି ଆସନରେ ବିଜୟ ଲାଭ କରିଛି। ପଞ୍ଚଦଶ କେରଳ ବିଧାନସଭାର 11 ଅଧିବେଶନ ଆସନ୍ତାକାଲି ଆରମ୍ଭ ହେବ। 28 ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଅଧିବେଶନଗୁଡ଼ିକରେ 2024-25 ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍ ଅନୁଦାନ ସଂକ୍ରାନ୍ତ ବିସ୍ତୃତ ଆଲୋଚନା ହେବ, ଯାହାକି ଗତ ଫେବୃୟାରୀ ମାସରେ ଆଗତ କରାଯାଇଥିଲା। ଏହି ଅଧିବେଶନରେ ସରକାରୀ ବଜେଟ୍ ଅନୁଦାନ ସଂକ୍ରାନ୍ତ ଆଲୋଚନା ପାଇଁ 8 ଦିନ ରହିଥିବାବେଳେ ବେସରକାରୀ ଅନୁଦାନ ସଂକ୍ରାନ୍ତ ଆଲୋଚନା ପାଇଁ 5 ଦିନ ରଖାଯାଇଛି। ଏହି ଅଧିବେଶନ ଜୁଲାଇ 25 ତାରିଖରେ ଶେଷ ହେବ। ଚଳିତ ଅଧିବେଶନରେ କେରଳ ପଞ୍ଚାୟତିରାଜ ସଂଶୋଧନ ବିଧେୟକ ଏବଂ କେରଳ ମ୍ୟୁନିସିପାଲିଟି ସଂଶୋଧନ ବିଧେୟକ ଉପସ୍ଥାପନ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତଥ୍ୟ ସମ୍ବଳିତ ଦସ୍ତାବିଜ୍ ଏବଂ କାଗଜପତ୍ରଗୁଡ଼ିକୁ ଦୀର୍ଘ ସମୟ ଧରି ସୁରକ୍ଷିତ ରଖିବାର ମହତ୍ୱ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଅଭିଲେଖାଗାର ଦିବସ ପାଳିତ ହେଉଛି। 2004 ଅଷ୍ଟ୍ରେଲିଆର ରାଜଧାନୀ ଭିଏନାଠାରେ ଆୟୋଜିତ ଆନ୍ତର୍ଜାତିକ ସମ୍ମିଳନୀରେ ଅନେକ ଲୋକ ଭାଗ ନେଇଥିଲେ। ଏହି ସମ୍ମିଳନୀରେ ଆନ୍ତର୍ଜାତିକ ଅଭିଲେଖାଗାର ଦିବସ ପାଳନ ଲାଗି ଶପଥ ନିଆଯାଇଥିଲା। 2007 ଜୁନ୍ 9 ତାରିଖରେ ପ୍ରଥମ ଅଭିଲେଖାଗାର ଦିବସ ପାଳନ ହୋଇଥିଲା। ସମ୍ବଲପୁର ସହରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇଉଠିଛି। ରୀତିନୀତି ଅନୁସାରେ ଆଜି ଲୋକନାଥ ବାବା, ଜାଗେଶ୍ୱର ବାବା, ଶୀତଳେଶ୍ୱର ବାବା, ଓଙ୍କାରେଶ୍ୱର ବାବା, ପାହାଡ଼େଶ୍ୱର ବାବାଙ୍କ ପତରପେଣ୍ଡି କାର୍ଯ୍ୟକ୍ରମ ହୋଇଯାଇଛି। ମୁଦିପଡ଼ା ଓ ଝାଡ଼ୁଆପଡ଼ାରେ ଦେବ ନିମନ୍ତ୍ରଣ ସରିଛି। ଆସନ୍ତାକାଲି ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଶିବ ବିବାହ ଏବଂ ମଙ୍ଗଳବାର ଦିନ ନଗର ପରିକ୍ରମା ଏବଂ ବୁଧବାର ଦିନ ଦେବଦମ୍ପତିଙ୍କର ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ରହିଛି। ବରଗଡ଼ ଜିଲ୍ଲା ବରପାଲିର ଶୀତଳଷଷ୍ଠୀ ଯାତ୍ରା ଆଜି ଆରମ୍ଭ ହୋଇଛି। ବାବା କପିଳେଶ୍ୱର ଏବଂ ମାତା ପାର୍ବତୀଙ୍କର ଦେବ ବିବାହ ଆୟୋଜିତ ପାଇଁ ବରପାଲି ଉତ୍ସବ ମୁଖର ହୋଇଉଠିଛି। କନ୍ୟା ମନୋନୟନ ଏବଂ ପତରପେଣ୍ଡି ବିଧି ଅନୁଯାୟୀ ସମ୍ପନ୍ନ ହୋଇଛି। ବିଧିମତେ ଉଭୟ ବର ଏବଂ କନ୍ୟା ପକ୍ଷଙ୍କ ତରଫରୁ ବିବାହ ପାଇଁ ଲଗ୍ନ ସ୍ଥିର ହୋଇଛି। ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଆସନ୍ତାକାଲି ପୂର୍ବାହ୍ନ 11:00 ଦିଲ୍ଲୀ ଜଳମନ୍ତ୍ରୀ ଆତିଶିଙ୍କ ସହ ଏକ ବୈଠକ କରିବେ। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ରାଜଭବନ ପକ୍ଷରୁ ଦିଲ୍ଲୀ ଉପରାଜ୍ୟପାଳ ଅଧିକାରୀମାନଙ୍କୁ ଦିଲ୍ଲୀକୁ ହିମାଚଳ ପ୍ରଦେଶ ଏବଂ ହରିଆଣାରୁ ଜଳ ଯୋଗାଣର ପ୍ରକୃତ ସ୍ଥିତି ବିଷୟରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିବାର ସୂଚନା ଦିଆଯାଇଛି। ଉପରାଜ୍ୟପାଳ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଜାତୀୟ ରାଜଧାନୀ ଅଞ୍ଚଳରେ ଜଳ ଅପଚୟ ରୋକିବା ଏବଂ ଜଳ ବିଶୋଧନର ସ୍ଥିତି ଦିଗରେ ନିଆଯାଇଥିବା ପଦକ୍ଷେପର ଅନୁଧ୍ୟାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଆତିଶି ଜାତୀୟ ରାଜଧାନୀ ଅଞ୍ଚଳରେ ଜଳ ସଙ୍କଟ ଉପରେ ଆଲୋଚନା ପାଇଁ ଏକ ଜରୁରୀ ବୈଠକ ନିମନ୍ତେ ଉପରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ୟୁରୋପୀୟ ସଂଘୀୟ ସଂସଦ ନିର୍ବାଚନ ଜାରି ରହିଛି। ସେଠାରେ 27 ଦେଶରେ 40 କୋଟିରୁ ଉର୍ଦ୍ଧ୍ୱ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାର ଆଶା କରାଯାଉଛି। ଏହି ନିର୍ବାଚନରେ ୟୁରୋପୀୟ ସଂସଦ ପାଇଁ 720 ଜଣ ସଦସ୍ୟଙ୍କୁ ନିର୍ବାଚିତ କରାଯିବ। ଗତ ଗୁରୁବାର ଦିନ ନେଦରଲ୍ୟାଣ୍ଡସରେ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ଅନ୍ୟ ଦେଶଗୁଡ଼ିକରେ ଶୁକ୍ରବାର ଓ ଗତକାଲି ଭୋଟ ଗ୍ରହଣ ହୋଇଥିଲା। ଆଜି ୟୁରୋପୀୟ ସଂଘ ପାଇଁ ଫ୍ରାନ୍ସ, ଜର୍ମାନୀ, ପୋଲାଣ୍ଡ ଏବଂ ସ୍ୱେନ୍ରେ ମତଦାନ ଅନୁଷ୍ଠିତ ହେଉଥିବାବେଳେ ଇଟାଲୀରେ ଦ୍ୱିତୀୟ ଦିନ ପାଇଁ ଭୋଟ୍ ଗ୍ରହଣ ହେଉଛି। ୟୁରୋପୀୟ ସଂଘ ସଂସଦ ସିଧାସଳଖ ୟୁରୋପୀୟ ନାଗରିକ ଏବଂ ୟୁରୋପୀୟ ସଂଘୀୟ ସଂସ୍ଥାଗୁଡ଼ିକ ସହିତ ଯୋଗସୂତ୍ର ରଖିଥାଏ। ୟୁକ୍ରେନ୍ ଯୁଦ୍ଧ, ପ୍ରବାସ ଏବଂ କୃଷକମାନଙ୍କ ଉପରେ ଜଳବାୟୁ ନୀତିର ପ୍ରଭାବ ଆଦି ପ୍ରମୁଖ ସମସ୍ୟା ଭୋଟରମାନଙ୍କୁ ମତଦାନ ସମୟରେ ପ୍ରଭାବିତ କରିବାର ଆଶା କରାଯାଉଛି। ଏହି ନିର୍ବାଚନ ପ୍ରତି 5 ବର୍ଷରେ ଜୁନ୍ ମାସରେ 4 ଦିନ ପାଇଁ ଅନୁଷ୍ଠିତ ହୋଇଥାଏ। କ୍ରିକେଟ୍ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ରେ ଗୁଏନାର ପ୍ରୋଭିନ୍ସ ଷ୍ଟାଡିୟମ୍ରେ ଆଜି ଗ୍ରୁପ୍ ସି'ର ଏକ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଉଗାଣ୍ଡାକୁ 134 ରନ୍ରେ ପରାସ୍ତ କରିଛି। 174 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଉଗାଣ୍ଡା 12 ଓଭରରେ ସମସ୍ତ ୱିକେଟ୍ ହରାଇ 39 ରନ୍ କରିଥିଲା, ଯାହାକି ପୁରୁଷ ଟି20 ବିଶ୍ୱକପ୍ରେ ଯୁଗ୍ମ ସର୍ବନିମ୍ନ ଦଳଗତ ସ୍କୋର। ପୂର୍ବରୁ 2014 ଟି20 ବିଶ୍ୱକପ୍ରେ ଶ୍ରୀଲଙ୍କା ନେଦରଲ୍ୟାଣ୍ଡସ୍କୁ 39 ରନ୍ରେ ଅଲ୍ଆଉଟ୍ କରିଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଆକେଲ୍ ହୋସେନ 11 ରନ୍ ଦେଇ 5 ୱିକେଟ୍ ଅକ୍ତିଆର କରିଥିବାବେଳେ ଜନ୍ସନ୍ ଚାର୍ଲସ୍ 42 ବଲ୍ରୁ ସର୍ବାଧିକ 44 ରନ୍ ସଂଗ୍ରହ କରିଥିଲେ। ଆଜିର ଦ୍ୱିତୀୟ ମ୍ୟାଚ୍ କ୍ରିକେଟ୍ ଜଗତର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଜାରି ରହିଛି। ଉଭୟ ଦଳ ଗ୍ରୁପ୍ ଏ'ରେ ସେମାନଙ୍କର ଦ୍ୱିତୀୟ ମ୍ୟାଚ୍ ଖେଳୁଛନ୍ତି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତୀୟ ଦଳ 10.2 ଓଭର ଶେଷରେ 3 ୱିକେଟ୍ ହରାଇ 83 ରନ୍ ସଂଗ୍ରହ କରିଛି। ଆଜିର ତୃତୀୟ ମ୍ୟାଚ୍ ଆଣ୍ଟିଗୁଆର ସାର୍ ଭିଭିଆନ୍ ରିଚାର୍ଡ ଷ୍ଟାଡିୟମ୍ରେ ଓମାନ ଓ ସ୍କଟ୍ଲ୍ୟାଣ୍ଡ ମଧ୍ୟରେ ଭାରତୀୟ ସମୟ ରାତି 10:30ରେ ଖେଳାଯିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଅଂଶ, ଉତ୍ତର ଆରବ ସାଗରର କିଛି ଅଂଶ ଏବଂ ମୁମ୍ବାଇ ସମେତ ମହାରାଷ୍ଟ୍ରକୁ ଆଜି ଅଗ୍ରସର ହୋଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଦକ୍ଷିଣ କୋଙ୍କଣ ଗୋଆ, ଦକ୍ଷିଣ ମଧ୍ୟ ମହାରାଷ୍ଟ୍ର, ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାଛଡ଼ା ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକିମ୍ରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ଘଡ଼ଘଡ଼ି ବିଜୁଳି ସହ ସାମାନ୍ୟରୁ ମଧ୍ୟମ ବୃଷ୍ଟିପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସ୍ଥଳବିଶେଷରେ ପବନର ବେଗ 40 କିଲୋମିଟର ହୋଇପାରେ। ଏହାବ୍ୟତୀତ ଉତ୍ତର ପଶ୍ଚିମ ଭାରତ ଅଞ୍ଚଳରେ ଆଜିଠାରୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଗୁରୁବାର ପର୍ଯ୍ୟନ୍ତ ଜାରି ରହିବାର ପାଣିପାଗ ବିଭାଗ ସୂଚନା ଦେଇଛି। କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କଲେ ନରେନ୍ଦ୍ର ମୋଦି। ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବ ଆସନ୍ତା ବୁଧବାର ଦିନ ଅନୁଷ୍ଠିତ ହେବ। ଆଜି ପାଳିତ ହେଉଛି ଆନ୍ତର୍ଜାତିକ ଅଭିଲେଖାଗାର ଦିବସ। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଚାରିଦିନ ବ୍ୟାପୀ ୟୁରୋପୀୟ ସଂଘୀୟ ସଂସଦ ନିର୍ବାଚନରେ ଆଜି ଶେଷ ଦିନରେ ଜାରି ରହିଛି ମତଦାନ। ଏବଂ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ରେ ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ଜାରି ରହିଛି। ସମ୍ବାଦ ଶେଷ ହେଲା।